आकाशवाणी संवाद पढ़ुछंती आदित्य नारायण दास। मुख्य संवाद, दिल्लीवासींको आशा और आकांक्षाको प्राथमिकता भित्तिरे पूरण करिबाकु बीजेपी प्रतिश्रुति। आरकेपुरम ठारे निर्वाचनी सभा को संबोधन करी कहिले प्रधानमंत्री, सरकार प्रतिरक्षा और रेलवे क्षेत्र पई बजेट्रे जथेष्ट अर्थ आवंटन करिछंती बोली गणमाध्यम को सूचना देले रेलमंत्री। गभीर सामुद्रिक अध्ययन पई स्वतंत्र परिकल्पित अभियान निमन्ते बजेट्रे 600 कोटी टंका व्यय बराद। नूआदिल्लीस्थित आकाशवाणी भवनरे हरकंट में भारत कार्यक्रमर शुभारंभ एवं भारत इंग्लैंड टी20 क्रिकेट श्रृंखलार अंतिम मैच मुंबईर वांखेड़े स्टेडियम रे जारी। टॉस जीति इंग्लैंड रो बोलिंग निष्पत्ति। विस्तृत संवाद, दिल्ली विधानसभा निर्वाचन प्रचार पई आउ दुई दिन बाकी बेले राजनैतिक दलगुडिक भोटर को दलय प्रार्थी सपक्ष में आकृष्ट करने जोरदार उद्यम चल। आम आदमी पार्टी, बीजेपी एवं कांग्रेस प्रमुख नेता प्रार्थी समर्थन करने राली और रोड शो मान कर। वरिष्ठ बीजेपी नेता तथा प्रधानमंत्री नरेन्द्र मोदी आज आरकेपुरम ठारे एक निर्वाचनी सभा को संबोधित कर आम आदमी पार्टी समालोचना कर। आप दल प्रति घंटे हताशा और निराशार प्रदर्शन सह नुआ योजना घोषणा कर चली। श्री मोदी अभियोग कर आप दल विगत 11 वर्ष धरी दिल्लीर किछि विकास करिनाहि बरं लोकमानंकु मिथ्या प्रतिश्रुति दै चालिछि। बीजेपी दिल्ली रे सरकार गढ़िबा निश्चित बोली कहिबा सह तांको सरकार आरोप प्रत्यारोपरे समय नष्ट नकरि दिल्लीवासींको आशा और आकांक्षाको प्राथमिकता भित्तिरे पूरण करियो बोली श्री मोदी आश्वासना दैछन्ति। आप नेतामानंको दल छाड़ी जाउथवा प्रसंग उपरे श्री मोदी कहिछन्ति सही नेतामाने जानिछन्ति आप दलकु दिल्लीवासी घृणा करिबा आरंभ कलेणि। गतकाली संसदरे उपस्थापित होइतिबा केन्द्रीय बजेट संपर्क में श्री मोदी कहिछन्ति समाजर चारोटी स्तंभ कृषक युववर्ग गरीब एवं महिला मानंकु सशक्त करिबा सह विकसित भारत गठन क्षेत्र में समस्त आशा और आकांक्षा को एही बजेट पूरण करिपारिबो। समग्र देशर मध्यवित्त श्रेणीर लोके एही बजेट को संतोष व्यक्त करिछन्ति। से पुणी कहिछन्ति 12 लाख टंका पर्यंत आय उपरे आयकर छाड करा जायतिबा जोगु मध्यवित्त वर्गर लोकमाने हजार हजार टंका संचय करिपारिबे। विगत 10 वर्ष मध्यरे भारतीय अर्थनीति 10म स्थानरु 5म स्थानकु उन्नीत हेबा सह नागरिकमानंकर आयरे वृद्धि घटिछि। से कहिछन्ति बीजेपी नेतृत्वाधीन केन्द्र सरकार देशर मंगल तथा जनसाधारणक कल्याण पे प्रतिटी पैसार सुविनियोग करिव। अन्य पक्षरे वरिष्ठ बीजेपी नेता तथा केन्द्रमन्त्री अश्विनी वैष्णव आज घरकु घर बुली दलीय प्रार्थीक सपक्षरे भोट भिक्षा करथिले। गणमाध्यमकु सूचना दे श्री वैष्णव कहिछन्ति दिल्लीर ऐतिहासिक परम्परा संस्कृति और सौहार्द्यकु अक्षुण्ण रखाजिव। दिल्लीवासी बीजेपी को भोट देवाई मनस्थ कर सारे बोली श्री वैष्णव दृढ़ोक्ति प्रकाश कर। इतिमध्यरे आम आदमी पार्टी आवाहक अरविंद केजरीवाल मुख्य निर्वाचन आयुक्त को पत्र लिखि बीजेपी कर्मी और दिल्ली पुलिस अधिकारी विरोध में कार्यानुष्ठान ग्रहण करने को दावी कर दलर कर्मी बीजेपी कर्मी आक्रमण कर श्री केजरीवाल अभियोग कर। 70 आसन विशिष्ट दिल्ली विधानसभा आसंता बुधवार मतदान होगा बेले 8 तारीख दिन भोट गणति फल प्रकाश पाइब। केन्द्र सरकार भित्तिभूमि संचालित विकास प्रति निजर प्रतिबद्धता को सशक्त करने 2025-26 आर्थिक वर्ष पर केन्द्रीय बजेट्रे 11,21,000 कोटी टंकार पूंजीगत व्ययर लक्ष्य रखिछन्ति। सरकार प्रतिरक्षा और रेलवे पर बजेट्रे जथेष्ट अर्थ आवंटन करिछन्ति। चलित बजेट्रे प्रतिरक्षा क्षेत्र पर रेकर्ड 6,81,000 कोटी टंका आवंटित होइछि जहां चलित आर्थिक वर्ष ठार 9.53% अधिक। रेल और सूचना और प्रसारण मंत्री अश्विनी वैष्णव गणमाध्यम को सूचना दे कहते रेलवे पर बजेट्रे पूंजीगत व्यय बहुत अधिक रही। सरकार रेलवे पर 2,52,000 कोटी टंका आवंटित करिछन्ति। स्वतंत्र भाव निर्मित बुड़ाजहाज समुद्रजान सहायतारे गभीर समुद्र मध्यकु वैज्ञानिक मानंकु पठाई सामुद्रिक अध्ययन करिबार स्वतंत्र परिकल्पित अभियान सफल हेबाकु जाउछि। अर्थमंत्री निर्मला सीतारमण द्वारा गतकाली उपस्थापित होइतिबा केन्द्रीय बजेट्रे गभीर समुद्र अभियान पई 600 कोटी टंका व्यय बराद करा जाइछि। एही अभियान रे वैज्ञानिक मानंकु गभीर समुद्रकु पठाजाइ समुद्र चटाणर मानचित्रण समुद्रर 6,000 मीटर गभीरकु मानवयुक्त बुढ़ाजहाज पठाइबा लागि उन्नत प्रजुक्ति विद्या पई बजेट्रे एही व्यवस्था करा जाइछि। एतद् व्यतीत एही अभियान रे गभीर समुद्रर जैव सम्बलर स्थायी उपयोगिता सह उपतटीय तापज शक्ति चालित लुणा पानीरु मधुर जल संग्रह निमन्ते कारखाना विकसित पई इंजीनियरिंग डिजाइन विकास करिबा लक्ष्य रहिछि। अर्थमंत्री श्रीमती ସୀତାରମଣ ମିଶନ ମୌସୁମ ପାଇଁ ମଧ୍ୟ 1,329 କୋଟି ଟଙ୍କା ଆବଶ୍ଚିତ କରିଛନ୍ତି। ଭୂବିଜ୍ଞାନ ମନ୍ତ୍ରଣାଳୟ ଦ୍ୱାରା ଏହି ଅଭିଯାନ ଅନ୍ତର୍ଗତ ଦେଶରେ ଜଳବାୟୁ ପୂର୍ବାନୁମାନ କ୍ଷମତାକୁ ଅଧିକ ସୁଦୃଢ଼ କରାଯାଇପାରିବ। ଭୂବିଜ୍ଞାନ ମନ୍ତ୍ରଣାଳୟ ଗଭୀର ସମୁଦ୍ର ଅଭିଯାନ କ୍ଷେତ୍ରରେ ଅଗ୍ରସର ହେଉଥିବା ବେଳେ କେନ୍ଦ୍ରୀୟ ବଜେଟ୍ରେ ପ୍ରାୟ 3,650 କୋଟି ଟଙ୍କା ପ୍ରଦାନ କରାଯାଇଛି। ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀସ୍ଥିତ ଆକାଶବାଣୀ ଭବନରେ ଆକାଶବାଣୀର ମିଳିତ ସହଯୋଗରେ ଏକ ସ୍ୱତନ୍ତ୍ର ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ ହର୍ କଣ୍ଠ ମେ ଭାରତର ଶୁଭାରମ୍ଭ ହୋଇଛି। ଆଜିଠାରୁ ଆସନ୍ତା 16 ତାରିଖ ପର୍ଯ୍ୟନ୍ତ ପ୍ରତିଦିନ 21 ଆକାଶବାଣୀ କେନ୍ଦ୍ରରୁ ସକାଳ 9:30ରୁ 10:30 ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। ଏହି କାର୍ଯ୍ୟକ୍ରମକୁ ସଂସ୍କୃତି ମନ୍ତ୍ରଣାଳୟର ସଚିବ ଅରୁଣୀଶ ଚାଓଲା ଏବଂ ପ୍ରସାର ଭାରତୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସିଇଓ ଗୌରବ ଦ୍ୱିବେଦୀ ଉଦ୍ଘାଟନ କରିଥିଲେ। ଆକାଶବାଣୀର ମହାନିର୍ଦ୍ଦେଶକ ଡକ୍ଟର ପ୍ରଜ୍ଞା ପାଲିୱାଲ ଗୌର ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଏବଂ ଇଣ୍ଡୋନେସିଆର ସମ୍ପର୍କ କେବଳ ଭୂ ରାଜନୈତିକ ସ୍ତରରେ ସୀମିତ ନୁହେଁ, ବରଂ ହଜାର ହଜାର ବର୍ଷର ପୁରାତନ। ଇଣ୍ଡୋନେସିଆର ଜାକର୍ତ୍ତାରେ ଶ୍ରୀ ସନାତନ ଧର୍ମ ଆଲୟମ୍ ମହାକୁମ୍ଭାଭିଷେକାଗମ୍ ଅବସରରେ ଶ୍ରୀ ମୋଦି କହିଛନ୍ତି ଭାରତ ଓ ଇଣ୍ଡୋନେସିଆ ସଂସ୍କୃତି ସଭ୍ୟତାଗତ ସମ୍ବନ୍ଧ ଏବଂ ଆଧ୍ୟାତ୍ମିକତା ମଧ୍ୟରେ ଯୋଡ଼ି ହୋଇଛି। ସେ କହିଛନ୍ତି ଯେତେବେଳେ ଜଣେ ଭାରତୀୟ ଇଣ୍ଡୋନେସିଆର ପ୍ରମ୍ବାନନ ମନ୍ଦିରକୁ ଯାଇଥାଏ ସେଠାରେ ତାକୁ ଭାରତର କାଶୀ ଓ କେଦାରନାଥ ମନେ ପଡ଼ିଥାଏ। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଆଜି ନୂଆଦିଲ୍ଲୀରେ ଭାରତୀୟ ନୌସେନା ଦ୍ୱାରା ଆୟୋଜିତ ଅର୍ଦ୍ଧ ମାରାଥନ୍ର ଉଦ୍ଘାଟନୀ ସଂସ୍କରଣର ଶୁଭାରମ୍ଭ କରିଛନ୍ତି। ଏହି ମାରାଥନ୍ରେ ବିଭିନ୍ନ ବୟସ ଓ ପେସାର କ୍ରୀଡ଼ାବିତ୍ମାନେ ଦୃଢ଼ ସଂକଳ୍ପ, ଧୈର୍ଯ୍ୟ ଏବଂ ଉତ୍ତମ କ୍ରୀଡ଼ାକୌଶଳ ପ୍ରଦର୍ଶନ କରିଥିଲେ। ଏହି ମାରାଥନ୍ 21.1 କିଲୋମିଟର, 10 କିଲୋମିଟର ଓ 5 କିଲୋମିଟର ଭଳି ତିନିଟି ବର୍ଗରେ ଆୟୋଜିତ ହୋଇଥିବା ବେଳେ 10,000ରୁ ଉର୍ଦ୍ଧ କ୍ରୀଡ଼ାବିତ୍ ଏଥିରେ ଅଂଶଗ୍ରହଣ କରିଥିଲେ। ଜବାହରଲାଲ ନେହେରୁ ଷ୍ଟାଡିୟମ୍ଠାରୁ ଆରମ୍ଭ ହୋଇ ଇଣ୍ଡିଆ ଗେଟ୍ ଓ ଐତିହାସିକ କର୍ତ୍ତବ୍ୟ ପଥ ଦେଇ କ୍ରୀଡ଼ାବିତ୍ମାନେ ମାରାଥନ୍ ଦୌଡ଼ିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ବାହିନୀ ମୁଖ୍ୟ, ନୌସେନା ଓ ବିମାନ ବାହିନୀ ମୁଖ୍ୟଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଦେଶ ସ୍ୱାଧୀନତାର 65 ବର୍ଷରେ ମାତ୍ର 23 ଆର୍ଦ୍ରଭୂମି ଅଞ୍ଚଳ ଚିହ୍ନଟ ହୋଇଥିଲା। ମାତ୍ର ଗତ 10 ବର୍ଷରେ ଦେଶ ମଧ୍ୟରେ 63 ନୂତନ ଆର୍ଦ୍ରଭୂମି ଅଞ୍ଚଳ ଚିହ୍ନଟ ହୋଇପାରିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ବିଶ୍ୱ ଆର୍ଦ୍ରଭୂମି ଦିବସ ଅବସରରେ ଗୁଣ୍ଡାସ୍ଥିତ ପାର୍ବତୀ ଅର୍ଗା ପକ୍ଷୀ ଅଭୟାରଣ୍ୟରେ ଆମ ସମସ୍ତଙ୍କ ପାଇଁ ଭବିଷ୍ୟତ ପାଇଁ ଆର୍ଦ୍ରଭୂମି ସଂରକ୍ଷଣ ଶୀର୍ଷକ କାର୍ଯ୍ୟକ୍ରମର ଉଦ୍ଘାଟନ କରି ଏହା କହିଛନ୍ତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂ ମଧ୍ୟ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ କହିଛନ୍ତି ପରିବେଶ ସଂରକ୍ଷଣ କ୍ଷେତ୍ରରେ ତାଙ୍କ ସରକାର 8 ବର୍ଷରେ 2,10,00,000 ଚାରାରୋପଣ କରିଛନ୍ତି। ସେଥିମଧ୍ୟରୁ 70% ଚାରା ସୁରକ୍ଷିତ ରହିଛି। ଏହାଦ୍ୱାରା ଗୋଣ୍ଡା ଅଞ୍ଚଳର ବିକାଶ ହେବା ସହ ପରିବେଶ ସଂରକ୍ଷଣ, ପର୍ଯ୍ୟଟନ ତଥା ସ୍ଥାନୀୟ ଅର୍ଥବ୍ୟବସ୍ଥା ମଧ୍ୟ ସୁଦୃଢ଼ ହୋଇପାରିବ ବୋଲି ଶ୍ରୀ ଯୋଗୀ କହିଛନ୍ତି। 5 ମ୍ୟାଚ୍ ବିଶିଷ୍ଟ ଭାରତ ଇଂଲଣ୍ଡ ଟି20 କ୍ରିକେଟ୍ ଶୃଙ୍ଖଳାର ଅନ୍ତିମ ମ୍ୟାଚ୍ ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମ୍ରେ ମୁକାବିଲା ଜାରି ରହିଛି। ଇଂଲଣ୍ଡ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଭାରତ 3.3 ଓଭରରେ 1 ୱିକେଟ୍ ହରାଇ 48 ରନ୍ ସଂଗ୍ରହ କରିଛି। ଏହି ଶୃଙ୍ଖଳାରେ ଭାରତ 3-1 ଜିତିସାରିଛି। ଏହି ଟି20 ସିରିଜ୍ ପରେ ଇଂଲଣ୍ଡ ଭାରତ ସହ 3 ମ୍ୟାଚ୍ ବିଶିଷ୍ଟ ଦିନିକିଆ ମ୍ୟାଚ୍ ଖେଳିବ। ଆସନ୍ତା 6, 9 ଓ 12 ତାରିଖରେ ଏହି ଦିନିକିଆ ମ୍ୟାଚ୍ଗୁଡ଼ିକ ଖେଳାଯିବ। କୁଆଲାଲମ୍ପୁରସ୍ଥିତ ବାଇମସ୍ ଓଭାଲ୍ ଷ୍ଟାଡିୟମ୍ରେ ଖେଳାଯାଇଥିବା ଆଇସିସି 19 ବର୍ଷରୁ କମ୍ ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ଫାଇନାଲ୍ରେ ଭାରତ ଦକ୍ଷିଣ ଆଫ୍ରିକାକୁ 9 ୱିକେଟ୍ରେ ପରାସ୍ତ କରି କ୍ରମାଗତ ଦ୍ୱିତୀୟ ଥର ପାଇଁ ବିଶ୍ୱ ଚାମ୍ପିୟନ୍ ହୋଇଛି। ଗୁଙ୍ଗାଡ଼ି ତ୍ରିଶାଙ୍କ ଅପରାଜିତ 44 ରନ୍ ବଳରେ ନିକି ପ୍ରସାଦ ନେତୃତ୍ୱାଧୀନ ଭାରତ ଦଳ 83 ରନ୍ରେ ବିଜୟ ଲକ୍ଷ୍ୟକୁ 12 ଓଭରରେ ହାସଲ କରିନେଇଥିଲା। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଦିଲ୍ଲୀବାସୀଙ୍କ ଆଶା ଓ ଆକାଂକ୍ଷାକୁ ପ୍ରାଥମିକତା ଭିତ୍ତିରେ ପୂରଣ କରିବାକୁ ବିଜେପିର ପ୍ରତିଶ୍ରତି। ଆର୍କେପୁରମ୍ଠାରେ ନିର୍ବାଚନୀ ସଭାକୁ ସମ୍ବୋଧନ କରି କହିଲେ ପ୍ରଧାନମନ୍ତ୍ରୀ ସରକାର ପ୍ରତିରକ୍ଷା ଓ ରେଳବାଇ କ୍ଷେତ୍ର ପାଇଁ ବଜେଟ୍ରେ ଯଥେଷ୍ଟ ଅର୍ଥ ଆବଶ୍ଚନ କରିଛନ୍ତି ବୋଲି ଗଣମାଧ୍ୟମକୁ ସୂଚନା ଦେଲେ ରେଳମନ୍ତ୍ରୀ ଏବଂ ନୂଆଦିଲ୍ଲୀସ୍ଥିତ ଆକାଶବାଣୀ ଭବନରେ ହର୍ କଣ୍ଠ ମେ ଭାରତ କାର୍ଯ୍ୟକ୍ରମର ଶୁଭାରମ୍ଭ। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।